ହେଲା ଥରେ ମହାଲକ୍ଷ୍ମୀ ମଲ୍ଲିକ ସୋଲଗଡ଼ ଗ୍ରାମ ଢେଙ୍କାନାଳ ଜିଲ୍ଲାରେ ଗୋଟେ ଗୀତ ଗାଇବାକୁ ଚାହୁଁଛି। କେମିତି କହିବି ତତେ ତୁ ଯେତେ ଯହ ଧୂପାଉଛି ଭଲ ତୁ ଯେତେ ପ୍ରଥମ ଦେଖାରୁ ତତେ ଏମିତି ଲାଗି ମତେ ତୁ ଯେତେ ତୁ ଯେତେ କେମିତି କହିବି ତତେ ତୁ ଯେତେ ଯାହାକୁ ପାଉଛି ତୁ ଯେତେ ଦେବେ ମୁଁ କିଏ ତୁମର ପ୍ରତିଦ୍ୱନ୍ଦ୍ୱୀ କଣ ଯେ ତମେ ମୁଁ ଏକା ତୁମର ଶୁଣ କି ନଛ ତୁମେ ତଥାପି ମୁଁ ତୁମର ତଥାପି ମୁଁ ତୁମର ତାକୁ ପଚାରେ ଦେବେ ମୁଁ କିଏ ତୁମର ମୁଁ କିଏ ତୁମର ପ୍ରତିଦ୍ୱନ୍ଦ୍ୱୀ କହିଲେ ତମେ ମୁଁ ଏକା ତୁମର ଶୁଣ କି ନଚ ତୁମେ ତଥାପି ମୁଁ ତୁମର ତଥାପି ତୁମର।